श्री श्री गोविंदाय श्री श्री कृष्ण बलराम श्री श्री जगन्नाथ वल्लभ सुभद्रा महारानी श्री श्री राधा कृष्णचंद्र श्री श्री लक्ष्मी सिंहदेव श्री श्री सीताराम अर्पण हनुमान जी श्रील प्रभुपाद महाराज श्री गुरुदेव कृपाल पद्मर्पण निवेदन करी समस्त साधु गुरु वैष्णव पाद पद्म निवेदन करी आज श्रीमद भागवतम दशम स्कंद 14 अध्याय श्लोक 10 रु कथा आरंभ करवा गत काली आम कथा श्लोक 9 विश्राम देते जो ब्रह्मा कमी क्षमा प्रार्थना कर मैं अनार्ज मनंत बाध्ये परात्मनि त्वयि अपि मायि मायिनि मायां वितत्येखि तु मात्मवैभवं हि अहं कियानैच मिवार्चिरभ्नौ। जिमती अग्नि अग्निरु अग्निपुंज रहिछि तादिरु अर्चि बाहरे बा गोटे गोटे स्फुलिंग बाहरे ସେହିଭଳି ବ୍ରହ୍ମା ନିଜକୁ ବହୁତ ବହୁତ ନଗଣ୍ୟ ଭାବୁଛନ୍ତି ଭଗବାନଙ୍କ ତୁଳନାରେ ସେ କ'ଣ ଅଛି ତାଙ୍କର ଶକ୍ତି ତେଣୁ 10 ନମ୍ବର ଶ୍ଳୋକରୁ କୁହାଯାଉଛି ଅତ କ୍ଷମସ୍ୟା କ୍ଷମସ୍ୱାଚ୍ୟୁତମେର ଯୋଉ ଭୁବୋ यजानतस्वत्पृथिपृथकी समानिनः अजा बलेपान्धतमोऽन्धचक्षुषा एषोऽनुकम्प्यो मयिनाथवानिति। तेणु वर्तमान एसबु 40 श्लोकरे खालि भगवानको क्षमा प्रार्थना गरि भगवान ठारु क्षमा प्रार्थना गर्छन्ति। हाम्रो भूल हैगला, बद्ध जीव भूल करे, ବଦ୍ଧ ଜୀବଙ୍କର 4 ଦୋଷ ରହିଛି, ଭ୍ରମ ପ୍ରମାଦ ବିପ୍ରବିଷା କରୁଣା ପାଠବ। କିନ୍ତୁ ଯେଉଁମାନେ ମୁକ୍ତ ଜୀବ ତାଙ୍କର ଭୁଲ ନଥାଏ, ମୁକ୍ତ ଜୀବଙ୍କର ଭୁଲ ନଥାଏ। କିନ୍ତୁ ଇଏ ବ୍ରହ୍ମା କ'ଣ ବଦ୍ଧ ଜୀବ ନା ମୁକ୍ତ ଜୀବ? ତେଣୁ ବ୍ରହ୍ମା ବଦ୍ଧ ଜୀବ ନୁହନ୍ତି, ମୁକ୍ତ ଜୀବ ସିଏ। ଇଏ ଭଗବାନଙ୍କ ଲୀଳା, ଭଗବାନଙ୍କ ଇଚ୍ଛାରେ ଏସବୁ ହେଇଛି। ତେଣୁ ସେ ଚୋରିକି ନେଇଗଲେ, ଆଜି ଆମେ ତାଙ୍କରି ସେଇ ଚୋରି କରିଥିବାରୁ ଆଜି କ୍ଷମା ପ୍ରାର୍ଥନା କରୁଛନ୍ତି, ଆମେ ଶୁଣୁଛୁ ସେ କଥା, ନହେଲେ ଆମକୁ ସୁଯୋଗ ମିଳିନଥାନ୍ତା। ବହୁତ ପ୍ରକାର ସେଇ ଲୀଳାରେ ବହୁତ ପ୍ରକାର କଥା ରହିଛି, ଆମେ କହୁଥିଲେ ଆଲୋଚନା କରୁଥିଲେ। ଏମିତି ମାଆମାନେ ଯିଏ ଚାହୁଁଥିଲେ କୃଷ୍ଣଙ୍କୁ ପୁତ୍ର ରୂପରେ ପାଇବା ପାଇଁ, ଆଜି ନିଜ ପୁତ୍ର ହେଇଛି ଶ୍ରୀକୃଷ୍ଣ। ଗାଭୀମାନେ ଯିଏ ନିଜ ବତ୍ସାକୁ କୃଷ୍ଣଙ୍କୁ ନିଜ ବତ୍ସା ରୂପରେ ପାଇବା ପାଇଁ ଚାହୁଁଥିଲେ, ସେ ଆଜି ତାଙ୍କର ବତ୍ସା ହେଉଛନ୍ତି ସେ କୃଷ୍ଣ। ତେଣୁ ଏହିଭଳି ଭାବ ଏହିଭଳି ଭାବ କୃଷ୍ଣ ନିଜକୁ ବିସ୍ତାର କରିଛନ୍ତି ବ୍ରହ୍ମାଙ୍କର ଭଗବାନଙ୍କ ବ୍ୟବସ୍ଥାରେ। ବ୍ରହ୍ମା ଏ କାର୍ଯ୍ୟ କଲେ ତେଣୁ ବର୍ତ୍ତମାନ ଇଏ ଭଗବାନଙ୍କ ଇଚ୍ଛାରେ ଲୀଳାଟି ହେଇଛି, ବୁଝିବାକୁ ପଡ଼ିବ। ବ୍ରହ୍ମା କେବେ ବଦ୍ଧ ଜୀବ ନୁହନ୍ତି, ସେ ଆମର ଗୁରୁ, ବ୍ରହ୍ମା ଆଦି ଗୁରୁ, ସିଏ ମୁକ୍ତ ଜୀବ। ଭାଗବତ ଶାସ୍ତ୍ରରେ କୁହାଯାଇଛି ଯେ ଇହା ଯଶ ହରଟ ଦାସ କର୍ମଣା ମନସା ଗିରା ନିଖିଳାସ ଗୋପି ଅବସ୍ଥା ଜୀବନମୁକ୍ତ ସ ଉଚ୍ଚତେ। ଯେଉଁମାନେ ଇହା ଯଶ ହରଟ ଦାସ, ଯେଉଁମାନେ ହରିଙ୍କର ଦାସ, ମାନେ କର୍ମଣା ମନସା ଗିରା, କର୍ମ ମନ ଏବଂ ବଚନ, କାୟ ମନ ବାକ୍ୟରେ ଏହା ଯଶ ହରଟ ଦାସ କର୍ମଣା ମନସା ଗିରା ନିଖିଳାସୁ ଅପି ଅବସ୍ଥା ଆସୁ, ସବୁ ଅବସ୍ଥାରେ ସେମାନେ ଜୀବନ ମୁକ୍ତ ମୁକ୍ତ ଜୀବ ସେମାନେ। ଆମେ ସକାଳେ ଆଲୋଚନା କରୁଥିଲେ ଭଗବାନଙ୍କ 50 ଗୁଣ ତାଙ୍କ ପାଖରେ ରହିଛି, ଛୋଟିଆ କଥା, କିନ୍ତୁ ଏ ଭଗବାନଙ୍କ ଲୀଳା। ତେଣୁ ବ୍ରହ୍ମା ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରୁଛନ୍ତି, ଅତ କ୍ଷମସ୍ୱ ଅଚ୍ୟୁତମେ ରଜୋ ଭୁବ। ମୋତେ କ୍ଷମା କରନ୍ତୁ, ଅତ କ୍ଷମସ୍ୱ ଅଚ୍ୟୁତ, ଭଗବାନ ହେଉଛନ୍ତି ଅଚ୍ୟୁତ, ଭଗବାନଙ୍କ କେବେ ପତନ ହୁଏ ନାହିଁ, ଗୋଟେ ଭଗବାନ ଗୋଟେ ନାମ ହେଉଛି ଅଚ୍ୟୁତ। ଅତ କ୍ଷମସ୍ୱ ଅଚ୍ୟୁତ ମେ ରଜ ଭୁବ, ବ୍ରହ୍ମା ରଜଗୁଣରେ ଆସୁଛନ୍ତି, ବ୍ରହ୍ମା ରଜଗୁଣରେ ଆସୁଛନ୍ତି, ବିଷ୍ଣୁ ସତ୍ୟଗୁଣରେ ଆସୁଛନ୍ତି, ଏବଂ ଶିବଜୀ ଶିବଜୀ ହେଉଛନ୍ତି ତମ ଗୁଣରେ ଆସୁଛନ୍ତି। ତେଣୁ ବ୍ରହ୍ମାଙ୍କର ରଜଗୁଣର ପ୍ରାଧାନ୍ୟ ରହିଛି, ବା ତାଙ୍କ ଉପରେ ରଜଗୁଣର ପ୍ରଭାବ ଟିକେ ରହିଛି, ସେ କଥା ସେ ବର୍ତ୍ତମାନ କହୁଛନ୍ତି ଯେ ରଜଭୁବ, ରଜଭୁବ କହିଲେ ସେ ରଜଗୁଣରେ ଆସୁଛନ୍ତି, ରଜଗୁଣରେ ସେ ରଜଗୁଣ ତାଙ୍କ ଉପରେ ପ୍ରଭାବ ରହିଛି ରଜଗୁଣ, ତେଣୁ ସେ କଥା ସେ ସ୍ୱୀକାର କରୁଛନ୍ତି। ଅତ ରଜଭୁବ ଅଜାନତ ସ୍ତତ୍ ପୃଥକ ଗୀଷ ମାନିନ, ଅଜାନନ୍ତ ଅଜାନତ ଅଜାଣତରେ ଏଇଟା ହେଇଗଲା, ଏଇଭଳି ଭାବରେ ମୋତେ କ୍ଷମା କରନ୍ତୁ, ଅଜାଣତା। ଭଗବତ ଅର୍ଜୁନ ମଧ୍ୟ ସେ କଥା କହିଥିଲେ, ଅର୍ଜୁନ ଭଗବତ ଗୀତା ଏକାଦଶ ଅଧ୍ୟାୟରେ ଭଗବାନଙ୍କୁ ଯେତେବେଳେ ବିଶ୍ୱରୂପ ଦେଖିଲେ ସେତେବେଳେ ମଧ୍ୟ ସେ ସେ କଥା କହିଥିଲେ, ଅଜାଣତା ମହି ମାନଂ ତବେଦଂ ମୟା ପ୍ରମାଦାତ୍ ପ୍ରଣୟନ ବାପି। ଭଗବାନଙ୍କ ସହିତ ଅର୍ଜୁନ ଯେଉଁ ପରିହାସ କରୁଥିଲେ, ଥଟା ପରିହାସ କରୁଥିଲେ, ଏସବୁ ତାଙ୍କର ଚାଲିଥିଲା, ଏକ ଆସନରେ ଖାଦ୍ୟ ଗ୍ରହଣ କରୁଥିଲେ, ଏସବୁ ରହିଥିଲା। ଯଚା ବସାତ୍ ମସତ୍ କୁତୋଷି ବିହାର ଶଯ୍ୟା ସନଭୋଜନେଷୁ ଏକୋଥବାପ୍ୟ ତତ୍ ସମ୍ମୁଖ୍ୟମ ତତ୍କ୍ଷାମେ ତ୍ୱାମ୍ ଅହମ୍ ଅପ୍ରମେୟମ୍। କେତେବେଳେ ଏକ ଆସନରେ ଭୋଜନ କରୁଥିଲେ ବା ପାଖାପାଖି ଭୋଜନ କରୁଥିଲେ, ଶୟନ ମଧ୍ୟ କରୁଥିଲେ, ଏହିଭଳି ଭାବରେ ବର୍ତ୍ତମାନ ଯେତେବେଳେ ଭଗବାନ ବିଶ୍ୱରୂପ ଦେଖିଲେ ସେ କ୍ଷମା ପ୍ରାର୍ଥନା କଲେ, ତାଙ୍କ ସହିତ ଛଟା ପରିହାସରେ ବହୁତ କଥା କହିଦେଇଛନ୍ତି, ହେ କୃଷ୍ଣ ହେ ଯାଦବ ହେ ସଖେତି, ଏଇଭଳି ଭାବରେ କହିଥିଲେ, ସେଥିପାଇଁ କ୍ଷମା ପ୍ରାର୍ଥନା କଲେ। ଆଉ ଇଏ ତ ବ୍ରହ୍ମା ବାଛୁରୀ ନେଇଗଲେ, ଚୋରିକିରି ନେଇଗଲେ, ବାଳକମାନଙ୍କୁ ନେଇଗଲେ, ତେଣୁ କ୍ଷମା ପ୍ରାର୍ଥନା କରୁଛନ୍ତି। ଅଜା ବଳେ ପାନ୍ଧ ତମ ଅନ୍ଧ ଚକ୍ଷୁଷ ଅବଲେପ, ଅଜା ତାଙ୍କୁ ଭଗବାନଙ୍କର ଗୋଟେ ନାମ ହେଉଛି ଅଜ, ଆମେ ସମସ୍ତେ ଅଜ, ଭଗବାନ ଅଜ, ଆମେ ଅଜ, ବ୍ରହ୍ମା ଅଜ, ସମସ୍ତେ ଅଜ, ଆମର ଜନ୍ମ ନାହିଁ, ଆମେ କିନ୍ତୁ ବର୍ତ୍ତମାନ ଭୌତିକ ଜଗତରେ ରହିଛେ ବୋଲି ଆମର ଶରୀର ଜନ୍ମ ନେଉଛି, ମୃତ୍ୟୁବରଣ କରୁଛି। ବ୍ରହ୍ମାଙ୍କୁ ବ୍ରହ୍ମା କୌଣସି ମାତୃଗର୍ଭରେ ଆସୁନାହାନ୍ତି, ସେଥିପାଇଁ ତାଙ୍କର ଗୋଟେ ନାମ ହେଉଛି ଅଜ। ଏଇ ଯେଉଁ ଅଜ ବଲେପ ଅନ୍ଧତମ ଅନ୍ଧ ଚକ୍ଷୁଷ, ଏଇଟା ତାଙ୍କର ଗର୍ବ ହୋଇଯାଇଥିଲା, ତାଙ୍କୁ ସମସ୍ତେ କହନ୍ତି ଅଜ ବୋଲି, ତେଣୁ ଏଇଟା ତାଙ୍କର ଏସୁ ଅନୁକମ୍ପ୍ୟ ମୟି ନାଥ ବା ନୀତି, ପ୍ରଭୁ ମୋର ଦୋଷ ହୋଇଯାଇଛି, ମୋତେ ମୋର କୃପା କରିକି ମୋତେ ଆପଣ ମୋର ନାଥ, ମୁଁ ଆପଣଙ୍କର ସେବକ, ତେଣୁ ମୋତେ କ୍ଷମା ପ୍ରାର୍ଥନା କରନାଥ ବା ନୀତି। ବିଶ୍ୱନାଥ ଚକୁର ଠାକୁର ତାଙ୍କ ଭାଷାରେ ବିଶ୍ଳେଷଣ କରିଛନ୍ତି ଯେ ବ୍ରହ୍ମା ଭଗବାନଙ୍କ ନିକଟରେ ଏହି ଯୁକ୍ତି ଉପସ୍ଥାପନ କରିବାକୁ ଚାହୁଁଥିଲେ, ହେ ପ୍ରଭୁ ଯେହେତୁ ମୁଁ ଅତ୍ୟନ୍ତ ଅନ୍ୟାୟ ଭାବରେ କାର୍ଯ୍ୟ କରିଛି, ତେଣୁ ମୁଁ ଶାସ୍ତି ପାଇବାର ଯୋଗ୍ୟ, ଦୋଷ କଲେ ଦଣ୍ଡ ପାଇବେ, ପକ୍ଷାନ୍ତରେ ଯେହେତୁ ମୁଁ ଅତ୍ୟନ୍ତ ଅଜ୍ଞ, ତେଣୁ ମୋତେ ନିର୍ବୋଧ ବିବେଚନା କରି ମୋ ପ୍ରତି କୃପା ପ୍ରଦର୍ଶନ କରନ୍ତୁ। ତେଣୁ ମୁଁ ଯଦିଓ ଶାସ୍ତି ଓ କ୍ଷମା ଉଭୟ ପାଇଁ ଯୋଗ୍ୟ, କିନ୍ତୁ ଏହି ବ୍ୟାପାରରେ ବିନୀତ ଭାବରେ ମୁଁ ଆପଣଙ୍କର ସହିଷ୍ଣୁତା ଭିକ୍ଷା ଚାହୁଁଛି ଏବଂ କେବଳ ମାତ୍ର ମୋତେ କ୍ଷମା କରି ନିଜର କୃପା ପ୍ରଦର୍ଶନ କରନ୍ତୁ। ତେଣୁ ଏଇଭଳି ଭାବରେ ବ୍ରହ୍ମା ସ୍ତୁତି କରୁଛନ୍ତି ଏବଂ ଏଗାର ଶ୍ଳୋକରେ କହୁଛନ୍ତି, କ୍ୱାହଂ ତମୋ ମହ ମହତ୍ ଅହଂଖ ଚରାଗ୍ନି ବା ଭୁ ସମ୍ବେଷ୍ଟିତାଣ୍ଡ ଘଟ ସପ୍ତବିତସ୍ତିକାୟ କେଦୃକ୍ ବିଧା ବିଗଣିତାଣ୍ଡ ପରାଣୁଚର୍ଯ୍ୟା ବାତାଧ୍ୱର ମବିବରସ୍ୟ ତ୍ୱଚତେ ମହିତ୍ୱମ୍। ଭୌତିକ ଜଗତରେ କେତେ କ'ଣ ସବୁ ଜିନିଷ ରହିଛି, କ୍ୱାହମ୍ ତମ ମୁଁ ଅନ୍ଧକାର ଭିତରେ ରହିଛି ଜଡ଼ ପ୍ରକୃତି, ଅହମ୍ ମହତ୍ ମହତ୍ ପ୍ରକୃତିରେ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ମହତ୍ ଅହଂକାର, ତାପରେ ଆକାଶ ବାୟୁ ଅଗ୍ନି ଜଳ ଭୂମି ସବୁରେ ଏ ଭୌତିକ ଜଗତ ସୃଷ୍ଟି ହେଇଛି ଏ ଭୌତ ପ୍ରକୃତିରେ, ଏବଂ ଇଏ ଘଟ ସପ୍ତ ବିତସ୍ତି କାୟ ଏ ଯେଉଁ ଆମେ ଶରୀର ପ୍ରାପ୍ତ ହେଇଛେ ସମସ୍ତଙ୍କ ଶରୀର, ସମସ୍ତଙ୍କ ଶରୀର ଆପଣ ହାତରେ 14 ପା ବୋଲି କହନ୍ତି, କଥାରେ ଅଛି ନା 3.5 ହାତ 7 ଚାଖେଣ୍ଡେ ସପ୍ତ ବିତସ୍ତି କାୟ ବୋଲି କୁହାଯାଉଛି, ସପ୍ତ ବିତସ୍ତି ସମସ୍ତଙ୍କର ଶରୀର ନିଜ ହାତରେ 3.5 ହାତ ହବ ବା ସପ୍ତ ବିତସ୍ତି 7 ଚାଖେଣ୍ଡେ। ଯେଉଁମାନେ ମହାପୁରୁଷ ତାଙ୍କର ଅଲଗା, ତେଣୁ ବ୍ରହ୍ମା କହୁଛନ୍ତି ସପ୍ତ ବିତସ୍ତି କାୟ ମୋର କେତେ କ'ଣ ବହୁତ ସୀମିତ ଶକ୍ତି ମୋର ରହିଛି, କୁହେ ଇଦ୍ରିକ ବିଧା ବିଗଣିତା ଅଣ୍ଡପରଣ ପରାଣୁଚର୍ଯ୍ୟା ଏସବୁ ଭୌତିକ ଜଗତରେ କେତେ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି, ବାତା ଧ୍ୱର ମବିବରସ୍ୟ ଚତେ ମହିତ୍ୱମ୍। ଭଗବାନଙ୍କର ମହିମା ଏଇଭଳି ଭାବରେ ଭଗବାନଙ୍କର ଶରୀର ରୋମରେ ଏଇଭଳି ଭାବରେ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଆଉ ଇଏ ଗୋଟିଏ ବ୍ରହ୍ମାଣ୍ଡର ବ୍ରହ୍ମା ହେଇକିରି ତାଙ୍କର ମୋର ଏତେ ଗର୍ବ ହେଇଯାଇଛି ଏଇଭଳି ଭାବରେ କ୍ଷମା ପ୍ରାର୍ଥନା କରୁଛନ୍ତି। ଚୈତନ୍ୟ ଚରିତାମୃତ ଆଦିଲୀଳା ପଞ୍ଚମ ପରିଚ୍ଛେଦରେ 72 ଶ୍ଳୋକର ଭାଷ୍ୟରେ ପ୍ରଭୁପାଦ ଏ ଶ୍ଳୋକଟିକୁ ଏହିପରି ଭାବରେ ବର୍ଣ୍ଣନା କରିଛନ୍ତି। ଏସବୁ ଶ୍ଳୋକ ଚୈତନ୍ୟ ଚରିତାମୃତରେ ମଧ୍ୟ ଉଦ୍ଧାର କରାଯାଇଛି, ଚୈତନ୍ୟ ଚରିତାମୃତରେ ଭଗବାନଙ୍କର ସବୁ ରହିଛି ଶକ୍ତି ଇତ୍ୟାଦି ବା ଭଗବାନଙ୍କର ଯେଉଁ ରହିଛି କିଭଳି ଭାବରେ ମହିମା ଏସବୁ ମହାପ୍ରଭୁ ସନାତନ ଗୋସ୍ୱାମୀ ରୂପ ଗୋସ୍ୱାମୀ ଏମାନେ ସବୁ ବର୍ଣ୍ଣନା କରିଛନ୍ତି, ତେଣୁ ସେହି ପ୍ରସଙ୍ଗରେ ଏ ଭାଗବତଙ୍କର ଶ୍ଳୋକ ସବୁ ସେ ଉଦ୍ଧାର କରିଛନ୍ତି। ତେଣୁ ପ୍ରଭୁପାଦ ମହାରାଜ ଚୈତନ୍ୟ ଚରିତାମୃତର ପୂର୍ଣ୍ଣ ଭାଷ୍ୟ ଦେଇଦେଇଛନ୍ତି, ଭାଗବତମର 10 ସ୍କନ୍ଧ 13 ଅଧ୍ୟାୟରେ ଯାଇ ଦେଲେ ଆଉ ସେ ଦେଇପାରିନଥିଲେ, ସେଇଥିପାଇଁ ସେ ଯେଉଁ ରହିଛନ୍ତି ପରମପୁରୁଷ ଭଗବାନ ଶ୍ରୀକୃଷ୍ଣ ଲେଖିଦେଲେ, ଆଗୁଆ ଲେଖିଦେଲେ କହିଲେ ମୁଁ ରହିବି ନ ରହିବି, ତେଣୁ ସେଇଟାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ। ତେଣୁ ଏଠି ତାଙ୍କର ଶିଷ୍ୟମାନେ ଯେଉଁ ଭାବାର୍ଥ ଦେଇଛନ୍ତି ପ୍ରଭୁପାଦଙ୍କର ଉକ୍ତିକୁ ସବୁ ଉଦ୍ଧାର କରିଛନ୍ତି, ତେଣୁ ଏହି ଶ୍ଳୋକଟି ଚୈତନ୍ୟ ଚରିତାମୃତ ଆଦିଲୀଳା ପଞ୍ଚମ ପରିଚ୍ଛେଦ ବର୍ଣ୍ଣନା କରାଯାଇଛି, ସେଥିରେ ପ୍ରଭୁପାଦ ଏହିଭଳି ଭାବରେ ବର୍ଣ୍ଣନା କରିଥିଲେ ବା କରିଛନ୍ତି, ଶ୍ରୀକୃଷ୍ଣଙ୍କର ଗୋବତ୍ସ ଓ ଗୋପସଖାମାନଙ୍କୁ ହରଣ କରି ବ୍ରହ୍ମା ଫେରି ଆସି ଯେତେବେଳେ ଦେଖିଲେ ଯେଉଁ ଗୋବତ୍ସ ଓ ଗୋପବାଳକମାନେ ଶ୍ରୀକୃଷ୍ଣଙ୍କ ସହିତ ସେତେବେଳେ ପର୍ଯ୍ୟନ୍ତ ଏଣେତେଣେ ବୁଲୁଛନ୍ତି, ସେତେବେଳେ ସେ ନିଜ ପରାଜୟରେ ଏହି ସ୍ତବ ନିବେଦନ କରିଥିଲେ, କୌଣସି ବଦ୍ଧ ଜୀବ ବ୍ରହ୍ମାଣ୍ଡ ପରିଚାଳକ ବ୍ରହ୍ମାଙ୍କ ପରି ମହାନ ହେଲେ ବି ପରମେଶ୍ୱର ଭଗବାନଙ୍କ ସହିତ ତାଙ୍କର କୌଣସି ତୁଳନା ହୋଇପାରିବ ନାହିଁ, କାରଣ ତାଙ୍କ ଶରୀରର ଲୋମକୂପରୁ ନିର୍ଗତ କେବଳ ମାତ୍ର ଚିନ୍ମୟ ରଶ୍ମି ଦ୍ୱାରା ସେ ଅସଂଖ୍ୟ ବ୍ରହ୍ମାଣ୍ଡ ସୃଷ୍ଟି କରିପାରନ୍ତି। ବ୍ରହ୍ମାଙ୍କର ନିଶ୍ୱାସ ଭଗବାନଙ୍କ ନିଶ୍ୱାସରୁ ସେ ଭୌତିକ ଜଗତ ସୃଷ୍ଟି ହେଉଛି, ତାଙ୍କର ଲୋମକୂପରୁ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ଏ ସପ୍ତ ବିତସ୍ତି ପରିମାଣ ଯେଉଁ ରହିଛି ଆମ ଶରୀରକୁ ଯେପରି ଆମେ ମାପିପାରନ୍ତି ସେହିପରି ବ୍ରହ୍ମାଣ୍ଡକୁ ମାପି ହେବ, ସାଧାରଣତଃ ପ୍ରତ୍ୟେକଙ୍କର ନିଜ ଦୈହିକ ପରିମାପ ତାଙ୍କ ହାତରେ 7 ବିତସ୍ତି ଅଟେ, ଆମର ଶରୀରର ଯେଉଁ ରହିଛି ଯେଉଁ ଉଚ୍ଚତା ରହିଛି ଯେଉଁ ବିସ୍ତାର ରହିଛି ଆମେ ଯଦି ମାପିବା ନିଜ ହାତରେ ମାପିବା 3.5 ହାତ ହେବ, ସାତ ବିତସ୍ଥିତ କୁହାଯାଉଛି, ସାତ ଚାଖଣ୍ଡେ। ସେହିଭଳି ଭାବରେ ବିଶେଷ ବ୍ରହ୍ମାଣ୍ଡଟିକୁ ଏକ ବିରାଟ ଶରୀର ବୋଲି ମନେ ହୋଇପାରେ, କିନ୍ତୁ ତାହା ବ୍ରହ୍ମାଙ୍କ ନିକଟରେ ତାଙ୍କ ହାତରେ ସାତ ବିତସ୍ତି ପରିମାଣ ବ୍ୟତୀତ ଆଉ କିଛି ନୁହେଁ। ବ୍ରହ୍ମାଣ୍ଡ ତାଙ୍କ ହାତରେ କ'ଣ ସାତ ହାତ ହବ? ଭଗବାନଙ୍କ ହାତରେ ସାତ ହାତ ହବ? ଭଗବାନଙ୍କ ଶରୀର ଇଏ ଏ ଭୌତିକ ଜଗତ ଯେଉଁ ରହିଛି ଭଗବାନଙ୍କ ଶରୀର, ଆମ ଶରୀର ଯେମିତି ଏଇଟା ଆମ ଶରୀର, ସେଇଭଳି ଭାବରେ ଆମ ଶରୀରକୁ ମାପିଦେବା ଆମେ ସାତ ଚାଖଣ୍ଡେ ହବ, ସେମିତି ଭଗବାନଙ୍କର ଯେଉଁ ରହିଛି ଶରୀର ଏ ଭଗବାନଙ୍କ ଶରୀର, ତେଣୁ ଭଗବାନ ତାଙ୍କ ହାତରେ ତାଙ୍କ ସାତ ହାତ ହବ, ସାତ ଆଙ୍ଗୁଠି ସାତ ଚାଖଣ୍ଡେ ହବ। ଏହି ବ୍ରହ୍ମାଣ୍ଡ ଛଡ଼ା ଏହି ବିଶେଷ ବ୍ରହ୍ମାଙ୍କ କାର୍ଯ୍ୟ ପରିସର ବାହାରେ ଅନ୍ୟାନ୍ୟ ଅସଂଖ୍ୟ ବ୍ରହ୍ମାଣ୍ଡ ମଧ୍ୟ ରହିଛି। ଏଇଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ତେଣୁ ବ୍ରହ୍ମା ଏଇଭଳି ଭାବରେ ପ୍ରାର୍ଥନା କରୁଛନ୍ତି, ଏଇସବୁ ଭୌତିକ ଜଗତରେ ଏସବୁ ରହିଛି, ଶବ୍ଦ ସ୍ପର୍ଶ ରୂପ ରସ ଗନ୍ଧ ଇତ୍ୟାଦି, ତାପରେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଇତ୍ୟାଦି, ଏସବୁଥିରେ ଏଇ ଭୌତିକ ଜଗତ ପାତାଳଠୁ ସତ୍ୟଲୋକ ପର୍ଯ୍ୟନ୍ତ ଏସବୁ ଭଗବାନଙ୍କର ଗୋଟେ ଶରୀର, ଇଏ ହେଉଛି ଭଗବାନଙ୍କ ବିରାଟ ଶରୀର। ଦ୍ୟାଟ୍ ଏକ୍ସପ୍ରାନ୍ସ ୱାର୍ ଆମ ଆଇ, ସେ ତୁଳନାରେ ମୁଁ କେତେ ଛୋଟିଆ କ୍ଷୁଦ୍ର, ଏଇଭଳି ଭାବରେ ଭଗବାନଙ୍କ ଶରୀରରୁ ଅନେକ ଲୋମକୂପରୁ ଅନେକ ସବୁ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି। ମହାବିଷ୍ଣୁ ୟର୍ ବ୍ରହ୍ମା ଇକ୍ୱେଟ୍ସ ମହାବିଷ୍ଣୁ ଦ କ୍ରିଏଟର୍ ଅଫ୍ ମହତତ୍ତ୍ୱ ୱିଥ୍ କ୍ରିଷ୍ଣ ଆଣ୍ଡ ସୋଜ୍ ଦ୍ୟାଟ୍ ଇନ୍ କମ୍ପାରିଜନ୍ ଟୁ କ୍ରିଷ୍ଣ ହି ଇଜ୍ ଲାଇକ୍ ଏ ସ୍ମଲ୍ ବାର୍ଡ କମ୍ପେୟାର୍ ଟୁ ଗରୁଡ଼। ମହାବିଷ୍ଣୁ ଯେଉଁ ରହିଛନ୍ତି କରେକ୍ଟ ଦ କ୍ରିଏଟର୍ ଅଫ୍ ମହତତ୍ତ୍ୱ ୱିଥ୍ କ୍ରିଷ୍ଣ। ଓ ଭଗବାନ କୃଷ୍ଣଙ୍କର ଏହିଭଳି ଭାବରେ ଅନେକ ବ୍ରହ୍ମାଣ୍ଡ ସୃଷ୍ଟି ହେଉଛି, ସବୁକିଛି ଭଗବାନଙ୍କ ବିସ୍ତାରରୁ 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 ବିସ୍ତାର ହୋଇକି ଏମାନେ ସବୁ ରହିଛନ୍ତି। ଏତେ ଚାହାଁସ କଳାପୁଂସ କୃଷ୍ଣ ସ୍ତୁ ଭଗବାନ ସ୍ୱୟଂ, ବହୁତ ଭଗବାନଙ୍କର ବିସ୍ତାର ସବୁ ଆସୁଛନ୍ତି, କିନ୍ତୁ କୃଷ୍ଣ ହେଉଛନ୍ତି ମୂଳ ଭଗବାନ। ତେଣୁ ଏହିଭଳି ଭାବରେ ପରଶ୍ଳୋକରେ କହୁଛନ୍ତି, ଉତ୍କ୍ଷେପଣ ଗର୍ଭଗତସ୍ୟ ପାଦୟୋଃ କିଂ କଳ୍ପତେ ମାତୁ ରଧୋକ୍ଷଜ ଅଧୋକ୍ଷଜାଗସେ କିମସ୍ତି ନାସ୍ତି ବ୍ୟପଦେଶ ଭୂଷିତଂ ତବାସ୍ତି କୁଖେ କିୟଦପ୍ୟନନ୍ତଃ। ଭଗବାନ ଏ ବ୍ରହ୍ମା ଭଗବାନ ସ୍ତୁତିରେ କହୁଛନ୍ତି, ପ୍ରଭୁ ଆପଣ ମୋର ମା, ମୁଁ ଆପଣଙ୍କ ଗର୍ଭରେ ରହିଛି। ଛୋଟ ପିଲା ଯେମିତି ମାଆଙ୍କ ଗର୍ଭରେ ଥାଏ, ମାଆଙ୍କ ଗର୍ଭରେ ଥିଲେ ସେ ପାଦକୁ ନିକ୍ଷେପ କରେ, ପାଦ ଛାଟେ, ସବୁ ସେ ଗର୍ଭ ଭିତରେ ତ ସେ ତ ଆଉଟପାଉଟ ହେଉଛି, ତା ଦେହରେ ଗୋଡ଼ ଫଟ ଛାଟୁଛି ହାତ ଫଟ ଛାଟୁଛି ଏସବୁ ହେଉଛି, ହେଲେ ମାଆଙ୍କୁ କଥା କଷ୍ଟ ହେଉଥିବ, କିନ୍ତୁ କଷ୍ଟ ହେଲେ କ'ଣ ସେ ପିଲା ଉପରେ କ୍ରୋଧ ପ୍ରକାଶ କରନ୍ତି, ବରଂ ସେ ଖୁସି ହୁଅନ୍ତି, ଯାହା ମୋ ପିଲା ଭଲରେ ଅଛି ସୁସ୍ଥ ଅଛି ଏଇଭଳି ଭାବରେ ଧାରଣା କରନ୍ତି, କଷ୍ଟ ହେଲେ ମଧ୍ୟ ସେଇଟା ସହି ନିଅନ୍ତି। ତେଣୁ ବ୍ରହ୍ମା ଭଗବାନଙ୍କୁ ସ୍ତୁତି କରୁଛନ୍ତି, ପ୍ରଭୁ ମୁଁ ସେହିଭଳି ଭାବରେ ଗର୍ଭସ୍ଥିତ ସନ୍ତାନ ଯେତେବେଳେ ତାର ପାଦ ଦୁଇଟି ଉପରକୁ ଛାଟେ, ଜନନୀ ତାହା ଅପରାଧ ରୂପେ ଗଣ୍ୟ କରେ କି? ଆଉ ଏହିପରି କିଛି ଜିନିଷ ଅଛି କି ଯାହା ଭିନ୍ନ ଦାର୍ଶନିକମାନଙ୍କର ସତ୍ୟ ବା ମିଥ୍ୟା ଉକ୍ତିରେ ଭୂଷିତ ହେଲେ ବି ଯାହା ପ୍ରକୃତ ପକ୍ଷେ ଆପଣଙ୍କ ଉଦର ବାହାରେ ଅଛି, ସବୁକିଛି ଆପଣଙ୍କ ଭିତରେ। ବହୁତ ବୈଜ୍ଞାନିକ ବହୁତ ଦାର୍ଶନିକମାନେ ବହୁତ ପ୍ରକାର କଥା କହୁଛନ୍ତି, କିନ୍ତୁ ସବୁକିଛି ସବୁକିଛି ଭଗବାନଙ୍କ ଶରୀର ଭିତରେ ସବୁ ରହିଛି। ତେଣୁ ଏହିଭଳି ଭାବରେ ଲୋକର ଭାଷ୍ୟରେ କୁହାଯାଉଛି ଯେ ଇନ୍ ଦିସ୍ ଭର୍ସ ବ୍ରହ୍ମା ଇକ୍ୱଟ୍ସ କୃଷ୍ଣ ୱିଥ୍ ଗର୍ଭତସ୍ୟ ବିଷ୍ଣୁ ସେଇଙ୍ଗ ଆଜ୍ ୟୁ ଆର୍ ମଦର୍ ଟୁ ଦ ୟୁନିଭର୍ସ ୟୁ ଆର୍ ଅଲସୋ ମଦର୍ ଟୁ ମି। ବ୍ରହ୍ମା କୃଷ୍ଣଙ୍କୁ ଗର୍ଭଦୋଷାୟୀ ବିଷ୍ଣୁ, ଗର୍ଭଦୋଷାୟୀ ବିଷ୍ଣୁ ହେଉଛନ୍ତି ବ୍ରହ୍ମା ଭଗବାନଙ୍କର ବିସ୍ତାର, ଯେଉଁ ଆସନ୍ତି ବଳରାମ, ବଳରାମଠାରୁ ଯେଉଁ ଚାରି ଆସୁଛନ୍ତି କ'ଣ ଚତୁର୍ଭୁଜ, ସେ ଶଙ୍କର୍ଷଣଙ୍କ ଠାରୁ ଆସୁଛନ୍ତି, ଦ୍ୱିତୀୟ ଶଙ୍କର୍ଷଣଙ୍କ ଠାରୁ ଆସୁଛନ୍ତି ସେ ଗର୍ଭଦୋଷାୟୀ କାରଣଦୋଷାୟୀ ବିଷ୍ଣୁ ଆସୁଛନ୍ତି, ତାଙ୍କଠାରୁ ବିସ୍ତାର ହେଉଛନ୍ତି ଗର୍ଭଦୋଷାୟୀ ବିଷ୍ଣୁ। ସେ ଗର୍ଭଦୋଷାୟୀ ବିଷ୍ଣୁ ଙ୍କ ଠାରୁ ସବୁକିଛି ଭୌତିକ ଜଗତ ସୃଷ୍ଟି ହେଉଛି, ବା କାରଣଦୋଷାୟୀ ବିଷ୍ଣୁଙ୍କ ଠାରୁ ସବୁକିଛି ଜଗତ ସୃଷ୍ଟି ହେଉଛି। ସେ ମା' ଭଳି, ମା' ଭଳି ବା ଭଗବାନଙ୍କର ମଧ୍ୟ ଗର୍ଭଦୋଷାୟୀ ବିଷ୍ଣୁ ଯେଉଁ ରହିଛନ୍ତି, ତାଙ୍କର ଶରୀରରୁ ତାଙ୍କ ନାଭିରୁ ଗୋଟେ ପଦ୍ମ ବାହାରୁଛି, ସେଇ ପଦ୍ମରେ ଭୌତିକ ଜଗତ ସବୁ ସୃଷ୍ଟି ହେଇଛି। ତେଣୁ ସେଇ ଦୃଷ୍ଟିରୁ ସିଏ ଆମର ମା' ବ୍ରହ୍ମା କହୁଛି, ସିଏ ଆମର ମା' ଭଳି, ବ୍ରହ୍ମା ସେଇଠି ସୃଷ୍ଟି ହେଇଛନ୍ତି। ଦେୟାରଫୋର୍ ୟୁ ସୁଡ଼୍ ଫର୍ଗିଭ୍ ମାଇ ଅଫେନ୍ସ, ତେଣୁ ମୋର ଯେଉଁ ଦୋଷ ହେଲା ସେଥିପାଇଁ କ୍ଷମା କରିବେ। ଚାଇଲ୍ଡ ଯେତେବେଳେ ସେ କଥା କହୁଛନ୍ତି, ମାଆଙ୍କର ଗର୍ଭରେ ଯେତେବେଳେ ପିଲାଟା ଗୋଡ଼ ଫୋଡ଼ ସବୁ ପ୍ରସାରଣ କରେ, ହାତ ପଟ ଏପଟ ସେପଟ କରେ, ମାଆଙ୍କୁ କଷ୍ଟ ହେଉଥାଇପାରେ, କିନ୍ତୁ ସେ ସେଇଟାକୁ ତାକୁ ଗ୍ରହଣ କରନ୍ତି ନାହିଁ, କ୍ରୋଧ ପ୍ରକାଶ କରନ୍ତି ନାହିଁ। ଭଗବତ ଗୀତାରେ ମଧ୍ୟ ଭଗବାନ ନିଜେ କହିଛନ୍ତି ସେ କଥା, ପିତାହମସ୍ୟ ଜଗତୋ ମାତା ଧାତା ପିତାମହ। ଭଗବତ ଗୀତା ନବମ ଅଧ୍ୟାୟ ଶ୍ଳୋକ ସତରରେ ଭଗବାନ ଏ କଥା କହିଛନ୍ତି, ଏ ଭୌତିକ ଜଗତରେ ସେ ହେଉଛନ୍ତି ପିତା, ମାତା, ପିତାମହ, ଧାତା, ଧାତା କହିଲେ ଧାତ୍ରୀ, ଯେଉଁ ଧାଇମା, ଏଇଭଳି ଭାବରେ ଭଗବାନ ସବୁ କିଛି। ତେଣୁ ବ୍ରହ୍ମା ଭଗବାନ ପ୍ରାର୍ଥନା କରୁଛନ୍ତି, ମୋତେ କ୍ଷମା କରନ୍ତୁ। ତାପରେ ଶ୍ଳୋକ କହୁଛନ୍ତି, ଜଗତ୍ ତ୍ରୟାନ୍ତୋ ଦଧିସଂ ପ୍ରବୋଧେ ନାରାୟଣ ସ୍ୱ ଧରଣାଭିନାଳାତ୍ ବିନିର୍ଗତୋ ଅଜ ସ୍ତୁତିବାଂ ନବୈ ମୃଷା କିନ୍ତୁ ଈଶ୍ୱର ତ୍ୱନ୍ନ ବିନିର୍ଗତୋ ଅସ୍ମି। ଜଗତ୍ ତ୍ରୟାନ୍ତୋ, ଏ ତ୍ରିଜଗତ ଯେତେବେଳେ ଉଦଧି ପ୍ରଳୟ ପୟୋଧି ଜଳେ, ପ୍ରଳୟ ପୟୋଧି ଜଳେ ଯେତବାନ ସେ ବେଦମ, ସେଇଭଳି ଭାବରେ ଯେତେବେଳେ ପ୍ରଳୟ ହେଇଯାଏ ଭଗବାନ ସେଇ ପ୍ରଳୟ ଜଳରେ ସମ୍ପ୍ରଭୁ ଉଦେ ଭଗବାନ ସେଇଥିରେ ଶୟନ କରିଥାନ୍ତି। ନାରାୟଣ ସେ ହେଉଛନ୍ତି ଗର୍ଭଦୋଷା ବିଷ୍ଣୁ, ନାରାୟଣ ଉଦର ନାଭି ନାଳା, ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରେ, ଯେଉଁ ପଦ୍ମରେ ଅଜସ୍ତୁତି ବାଙ୍ଗ ନ ବୈ ମୂଷା, ସେଇଥିରେ ବ୍ରହ୍ମା ନିଜେ ସୃଷ୍ଟି ହୁଅନ୍ତି। ବିନିର୍ଗତୋସ୍ମି, ତେଣୁ ବ୍ରହ୍ମା ଯେଉଁ ରହିଛନ୍ତି ତାଙ୍କର ସୃଷ୍ଟି କଥା ମନେ ପକାଉଛନ୍ତି, ସୃଷ୍ଟି ହେଇକରି ସେ ଜାଣିପାରିନଥିଲେ ସେ କିଏ କେଉଁଠୁ ଆସିଛନ୍ତି, ଏସବୁ କଥା ଚିନ୍ତା କରୁଥିଲେ। ଏ ଭାଗବତ ଦ୍ୱିତୀୟ ସ୍କନ୍ଦ, ତୃତୀୟ ସ୍କନ୍ଦରେ ଏସବୁ ବର୍ଣ୍ଣନା କରାଯାଇଛି। ବହୁତ କାଳ ଧରିକିରି ସେ ଯେଉଁ ରହିଛି ନାଳରେ ପ୍ରବେଶ କଲେ, ଯେଉଁ ନାଭି ଯେଉଁ ରହିଛି ପଦ୍ମ ନାଳ, ନାଳରେ ପ୍ରବେଶ କରିକିରି କିଛି ଜାଣିପାରିଲେ ନାହିଁ, କିଛି ଜାଣିପାରିଲେ ନାହିଁ ଯେତେବେଳେ, ସେତେବେଳେ ପୁଣି ବାଧ୍ୟ ହେଇକି ସେ ଫେରିକି ଆସିଲେ, ସେଇ ପଦ୍ମ ଉପରକୁ ଆସିଲେ, ଏବଂ ସେଇଠି ତାଙ୍କୁ ଦୁଇଟି ଶବ୍ଦ ଶୁଭିଲା, ଦୁଇଟି ଅକ୍ଷର ଶୁଭିଲା, ତ ଏବଂ ପ, ଏ ଦୁଇଥର ଶୁଭିଲା, ତ ପ ତ ପ ଶୁଭିଲା। ତେଣୁ ଇଏ ହେଉଛି ସ୍ପର୍ଶ ବର୍ଣ୍ଣର ଷୋଡ଼ଶ ଏବଂ ଏକୋଇଶତମ ଅକ୍ଷର। ତେଣୁ ବ୍ରହ୍ମା ଯେତେବେଳେ ତପସ୍ୟା କଲେ ସେତେବେଳେ ଭଗବାନ ତାଙ୍କୁ ସବୁ ଜ୍ଞାନ ଦେଲେ, ସେଇ ଭଗବାନ ଆପଣ। ଏଇଭଳି ଭାବରେ ବ୍ରହ୍ମା ବର୍ତ୍ତମାନ ସ୍ତୁତି କରୁଛନ୍ତି। ତେଣୁ ଯଦି ଭଗବାନ କହିବେ ସେ ନାରାୟଣ, ସିଏ ମୁଁ ତ କୃଷ୍ଣ, ଆଉ ମୁଁ ଦ୍ୱିଭୁଜଧାରୀ, ସିଏ ସେ ନାରାୟଣ ଚତୁର୍ଭୁଜଧାରୀ, ଆଉ ମୁଁ କେମିତି ସେ ତୁମର ମା ହେବି ବା ଭୌତିକ ଜଗତ ସୃଷ୍ଟି କରିବି, ମୁଁ ତ ଛୋଟିଆ ପିଲା। ତେଣୁ ବ୍ରହ୍ମା କହୁଛନ୍ତି, ପ୍ରଭୁ ନାରାୟଣ ସ୍ୱଂ ନହିଁ ସର୍ବଦେହିନାମ ଆତ୍ମସାଧିକ୍ଷା ଅଖିଳ ଲୋକ ସାକ୍ଷୀ ନାରାୟଣଙ୍ଗ ନରଭୁଜଲାୟନାତ୍ ତଚ୍ଚାଭି ସତ୍ୟଂ ନ ତବୈବ ମାୟା। ନାରାୟଣ ତ୍ୱଂ ନହି ସର୍ବଦେହି ନାମ, ଆପଣ ହିଁ ନାରାୟଣ। ଏ ଭିତରେ ବହୁତ ତର୍କ ବିତର୍କ ହୁଏ ଯେ ପ୍ରକୃତ ନାରାୟଣ ବଡ଼ ନା କୃଷ୍ଣ ବଡ଼, ନାରାୟଣ ମୂଳ ନା କୃଷ୍ଣ ମୂଳ। ଏଇଭଳି ଭାବରେ ବହୁତ ରହିଛନ୍ତି। ଯେତେବେଳେ ମହାପ୍ରଭୁ ଯାଇଥିଲେ, ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ୍ୟ ଯାଇଥିଲେ, ସେହି ସମୟରେ ଜଣଙ୍କର ଗୃହରେ ରହିଥିଲେ କି ଭଟ୍ଟ ତାଙ୍କ ନାଁ ରହିଛନ୍ତି, ସେ ବହୁତ ପ୍ରସିଦ୍ଧ ସେ ଜଣକ। ମହାପ୍ରଭୁଙ୍କର ବହୁତ ଆଲୋଚନା ତାଙ୍କ ସହିତ ହେଇଛି। ସେମାନେ ସେ ନାରାୟଣ ଦାକ୍ଷିଣାତ୍ୟରେ ସେମାନେ ଭାବନ୍ତି ନାରାୟଣ ହେଉଛନ୍ତି ଶ୍ରେଷ୍ଠ, କୃଷ୍ଣ ତାଙ୍କର ଅଂଶ। ବହୁତ କଥା ରହିଛି ନା, ଜଗନ୍ନାଥ ହେଉଛନ୍ତି ଷୋଳ କଳା, ତୁଁ କଳାଏ ନନ୍ଦ ଭଳାଏ, ଏଭଳି ଭାବରେ କେତେ କ'ଣ ସବୁ ଦାର୍ଶନିକ ସବୁ ରହିଛନ୍ତି। ତେଣୁ ସିଏ ଭାବୁଥିଲେ ନାରାୟଣ ହେଉଛନ୍ତି ମୂଳ, କୃଷ୍ଣ ତାଙ୍କଠାରୁ ଆସିଛନ୍ତି। ତେଣୁ ମହାପ୍ରଭୁ ତାଙ୍କୁ କହିଲେ ଯେ ନାରାୟଣ ତ ମୂଳ ବୋଲି ଠିକ୍ କହୁଛନ୍ତି, ଆଚ୍ଛା ଠିକ୍ ଅଛି, ନାରାୟଣଙ୍କ ପତ୍ନୀ ଲକ୍ଷ୍ମୀ କାହିଁକି ଆସିକି କୃଷ୍ଣଙ୍କର ପାଇବା ପାଇଁ, କୃଷ୍ଣଙ୍କ ପାଇଁ ପାଇବା ପାଇଁ ସବୁ ଧ୍ୟାନ କରୁଛନ୍ତି, ତପସ୍ୟା କରୁଛନ୍ତି, ବିଲବନରେ ଏପର୍ଯ୍ୟନ୍ତ ମଧ୍ୟ ସେ ତପସ୍ୟା କରୁଛନ୍ତି। ନାରାୟଣଙ୍କର ଠାରୁ ଶ୍ରେଷ୍ଠ ତ କୃଷ୍ଣ, ନାରାୟଣ କୃଷ୍ଣଙ୍କ ଠାରୁ ଶ୍ରେଷ୍ଠ, ତାଙ୍କର ପତ୍ନୀ କାହିଁକି ନାରାୟଣଙ୍କୁ ଛାଡ଼ିକି ଆସିକି କୃଷ୍ଣଙ୍କ ପ୍ରାପ୍ତ ପାଦଧୂଳି ପ୍ରାପ୍ତ ହେବା ପାଇଁ ଚେଷ୍ଟା କରୁଛନ୍ତି। ଏ ପର୍ଯ୍ୟନ୍ତ ମଧ୍ୟ ତାଙ୍କର ତପସ୍ୟା ଚାଲିଛି, ଭଗବାନ ପ୍ରାପ୍ତ ହୋଇପାରିନାହାନ୍ତି କୃଷ୍ଣଙ୍କୁ, ଏଇଭଳି ଭାବରେ କଥା ସବୁ ରହିଛି। ତେଣୁ ସେ ତାର ଉତ୍ତର ଦେଇପାରିଲେ ନାହିଁ। ତାପରେ ଜାଣିଲେ ପ୍ରକୃତରେ କୃଷ୍ଣ ହେଉଛନ୍ତି ମୂଳ। ଚିତାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ, ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଆଉ ସବୁ ତାଙ୍କର ବିସ୍ତାର ଭାଗବତ ବର୍ଣ୍ଣନା କରାଯାଇଛି, ଦଶମ ସ୍କନ୍ଧ ଅଣାନବେ ଅଧ୍ୟାୟ ନା କେଉଁ ଅଧ୍ୟାୟରେ, ଯେଉଁ ଯାଇଥିଲେ ଜଣେ ବ୍ରାହ୍ମଣ, ଦ୍ୱାରକାର ଜଣେ ବ୍ରାହ୍ମଣ, ତାର ଯେତେବେଳେ ଜନ୍ମ ହୁଏ, ପିଲାମାନେ ସବୁ ଜନ୍ମ ହୁଅନ୍ତି, ସେ ସମୟରେ ସବୁ ମୃତ୍ୟୁବରଣ କରନ୍ତି, ସେ ଆସିକରି ରାଜସଭାରେ ସମସ୍ତଙ୍କୁ ଗାଳି ଦିଅନ୍ତି, ରାଜାମାନେ ରାଜା ଯିଏ ଅଛନ୍ତି ବା ଉଗ୍ରସେନ ରାଜାଙ୍କୁ ଗାଳି ଦିଅନ୍ତି, ତୁମେ ରାଜା ହୋଇକରି ଠିକ୍ ଭାବରେ ଧର୍ମନୀତି ପାଳନ କରୁନାହଁ, ଯେଉଁଥିପାଇଁ କି ମୋର ପୁତ୍ର ମୋ ସାମ୍ନାରେ ମୃତ୍ୟୁବରଣ କରୁଛି। ଏଇଭଳି ଭାବରେ ଅନେକ ଥର ଯେତେ ତାଙ୍କ ପୁତ୍ର ସବୁ ମୃତ୍ୟୁବରଣ କରିଥିଲେ, ସବୁ ସମୟରେ ସେ ଆସିକରି ଏଇଭଳି ଭାବରେ ଗାଳି ଦିଅନ୍ତି। ଗୋଟେ ଥର ଅର୍ଜୁନ ସେଠି ଥିଲେ, ମୁଁ ଏ କଥାଟି କହିଥିଲି ବୋଧେ, ଅର୍ଜୁନ ଥିଲେ, ଅର୍ଜୁନ ସହିପାରିଲେ ନାହିଁ, ଭଗବାନଙ୍କ ଉପରେ ଯେଉଁ ନିନ୍ଦା କରାଯାଉଛି ସେ ସହିପାରିବେ ତାଙ୍କର ଭକ୍ତ, ତେଣୁ ସେ କହିଲେ ମୁଁ ତୁମ ପୁତ୍ରକୁ ସୁରକ୍ଷା ଦେବି। ଏଇଭଳି ଭାବରେ ବ୍ରାହ୍ମଣ କହିଲେ ଏଇ ଯେଉଁ ଯାଦବମାନେ ଦେଇପାରିଲେନି ସୁରକ୍ଷା, ଆଉ ତୁମେ କ'ଣ ଦେବ ନା, ମୋର ପ୍ରସିଦ୍ଧ ରହିଛି, ଗାଣ୍ଡିବ ଧନୁ ରହିଛି, ମୁଁ ସୁରକ୍ଷା ଦେବି। ଏଇଭଳି ଭାବରେ କହିକରି ସୁରକ୍ଷା ସବୁ ପ୍ରକାର ବଳୟ କରିଦେଇଥିଲେ। ତାଙ୍କ ଯେତେବେଳେ ତାଙ୍କ ନେକ୍ସଟ ପିଲାର ଜନ୍ମ ହେବାର ସମୟ ଆସିଲା, ସେ ଖବର ଦେଲେ ଅର୍ଜୁନ ଏଭଳି ଭାବରେ ବଳୟର ସୁରକ୍ଷା କଲେ, ତାଙ୍କ ତୀର ମାଧ୍ୟମରେ ସ୍ୱରରେ ଗୋଟେ ବଳୟ କରିଦେଲେ, ସୁରକ୍ଷା ବଳୟ କରିଦେଲେ, ସୁରକ୍ଷା ବଳୟ କରିଦେଲେ, ଆଉ ସେ ଭାବିଲେ ଏଥିରେ ତାଙ୍କ ପିଲା ସୁରକ୍ଷା ରହିବ, ସୁରକ୍ଷିତ ରହିବ, କେମିତି ସୁରକ୍ଷିତ କାହିଁକି ରହିବ, ସେ ମଧ୍ୟ ମୃତ୍ୟୁବରଣ କଲା। ଏ ବ୍ରାହ୍ମଣ ଯେତେବେଳେ ଆସି କହିଲେ, ସେତେବେଳେ ଅର୍ଜୁନ ନିଜର ପ୍ରତିଜ୍ଞା କରିଥିଲେ, ଯଦି ମୁଁ ରକ୍ଷା କରି ନ ପାରିବି ତାହେଲେ ଆତ୍ମହତ୍ୟା କରିବି, ତେଣୁ ଆତ୍ମହତ୍ୟା କରିବା ପାଇଁ ଯୋଗାଡ଼ କଲେ। ତେଣୁ ଭଗବାନ ତାଙ୍କୁ ନେଇକି ଯାଇଥିଲେ, ଦଶମ ସ୍କନ୍ଧରେ ଏଇସବୁ ଶ୍ଲୋକଟି ଅଛନ୍ତି। ଯାଇଥିଲେ ଭୌତିକ ଜଗତ ପାର ହେଇକରି, ଯେଉଁ ରହିଛି ଭୌତିକ ଜଗତର ଉର୍ଦ୍ଧ୍ୱରେ ସାତଟି ଆବରଣ ରହିଛି, ପ୍ରତି ଆବରଣ ତାର ପୂର୍ବ ଆବରଣ ଠାରୁ ଦଶ ଗୁଣ ଅଧିକା, ଅଣାନବେ ଅଛି, ଅଣାନବେ ଧର ଅଛି ଏଇଟା। ତେଣୁ ଯାଇକରି ଯେତେବେଳେ ସେ ଆବରଣ ସବୁ ପଡ଼ିଲା, ସେତେବେଳେ ତାଙ୍କ ଘୋଡ଼ା ଆଉ ଚାଲିଲା ନାହିଁ, ଭଗବାନ ସୁଦର୍ଶନ ଚକ୍ରରେ ଆଲୋକ ଦେଲେ। ସୁଦର୍ଶନ ଚକ୍ର ସୂର୍ଯ୍ୟଙ୍କ ଭଳି ରହିଛନ୍ତି, ତେଜିଆନ ରହିଛନ୍ତି, ତେଣୁ ସେ ରଥରେ ଯେତେବେଳେ ପାର ହୋଇକରି ଚିତ୍ ଜଗତକୁ ଗଲେ ବୈକୁଣ୍ଠ ଲୋକରେ, ସେଇଠି ଏଇଠି ନାରାୟଣ ତାଙ୍କୁ କହିଛନ୍ତି, ନାରାୟଣ ପାଖରେ ସେ ସବୁ ପୁତ୍ର ସବୁ ଥିଲେ, ସେ କହିଛନ୍ତି ପ୍ରଭୁ ଆପଣଙ୍କର ଯେଉଁ ଆସିଛନ୍ତି, ଆପଣ ହେଉଛନ୍ତି ନାରାୟଣଙ୍କର ଅବତାର, ଆପଣଙ୍କ ସମୟ ଶେଷ ହୋଇଗଲା, ଆପଣ ଚାହିଁଲେ ଆପଣ ଲୀଳାକୁ ସମାପ୍ତ କରିପାରନ୍ତି। ଏଇଭଳି ଭାବରେ କହିକରି ସେ ବ୍ରାହ୍ମଣ ପୁତ୍ରମାନଙ୍କୁ ପ୍ରଦାନ କଲେ। ଏଇଭଳି ଭାବରେ କହିକି ତାଙ୍କୁ ବିଦାୟ କରିଥିଲେ। ତେଣୁ ଭଗବାନଙ୍କର ଦର୍ଶନ କରିବା ପାଇଁ ସିଏ ମଧ୍ୟ ଚାହାନ୍ତି ନାରାୟଣ, ସେଥିପାଇଁ ଏଇ ବ୍ୟବସ୍ଥାଟି କରିଥିଲେ ଭଗବାନ ଦର୍ଶନ କରିବେ। ତେଣୁ କୃଷ୍ଣ ହେଉଛନ୍ତି ମୂଳ, କେତେ ଚାହାଁସ କଳାପୁଂସ କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, ଏସବୁ ବହୁତ କଥା ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନଙ୍କ ମୂଳ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଠାରୁ ଉତ୍ପନ୍ନ ଅବତାର ବିଷ୍ଣୁ ବା ନାରାୟଣଙ୍କ ଅଂଶ ପ୍ରକାଶ ବିସ୍ତୃତ ଭାବେ ବ୍ୟାଖ୍ୟା କରିଛନ୍ତି। ସନାତନ ଗୋସ୍ୱାମୀ ବହୁତ ପ୍ରକାର ବ୍ୟାଖ୍ୟା ଦେଇଛନ୍ତି ସନାତନ ଗୋସ୍ୱାମୀ। ଭଗବାନଙ୍କର ମୂଳ ସ୍ୱରୂପ ଶ୍ରୀକୃଷ୍ଣଙ୍କ ଠାରୁ ଉତ୍ପନ୍ନ ଅବତାର ବିଷ୍ଣୁ ବା ନାରାୟଣଙ୍କ ଅଂଶ ପ୍ରକାଶ ବିସ୍ତୃତ ଭାବେ ବ୍ୟାଖ୍ୟା କରିଛନ୍ତି। ଭଗବାନ ହେଉଛନ୍ତି ମୂଳ, କୃଷ୍ଣ ହେଉଛନ୍ତି ମୂଳ, ତାଙ୍କଠାରୁ ସବୁ ପ୍ରକାର ଆସୁଛନ୍ତି, ଅବତାର ସବୁ ଆସୁଛନ୍ତି। ଏଇଟା ସନାତନ ଗୋସ୍ୱାମୀ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି ତାଙ୍କ ଭାଷ୍ୟରେ। ତାଙ୍କ କଥାର ସାରମର୍ମ ହି ଯେ ଯଦିଓ ବ୍ରହ୍ମା ଭଗବାନ ନାରାୟଣଙ୍କ ଠାରୁ ଜନ୍ମ ଲାଭ କରିଥିଲେ, ବର୍ତ୍ତମାନ ବ୍ରହ୍ମା ହୃଦୟଙ୍ଗମ କଲେ ଯେ ସେ ଯେ ସ୍ୱୟଂ ନାରାୟଣ ହିଁ ମୂଳ ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶ ପ୍ରକାଶ ମାତ୍ର ଅଟନ୍ତି। ନାରାୟଣ ମଧ୍ୟ ସେ ଭଗବାନ କୃଷ୍ଣଙ୍କ ଠାରୁ ଆସୁଛନ୍ତି। ସର୍ବକାରଣ କାରଣ ବ୍ରହ୍ମା ରଚନା କରିଛନ୍ତି ବ୍ରହ୍ମ ସଂହିତାରେ, ସେଥିରେ ସେ କହିଛନ୍ତି ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଧିରାଜ ଗୋବିନ୍ଦ ସର୍ବକାରଣ କାରଣ। ସମସ୍ତ କାରଣର କାରଣଟା ଜାଣିବା ଏତେ ସହଜ ନୁହଁ, ସମସ୍ତେ କହିଦେବେ ଇଏ କାରଣ, କିନ୍ତୁ ତାଙ୍କର କାରଣ କିଏ ଜାଣିନଥିବେ। କିନ୍ତୁ ବୈଜ୍ଞାନିକମାନେ କହିଲେ, ବୈଜ୍ଞାନିକମାନେ ଯେତେବେଳେ ଗୋଟେ ଆପଲ୍ ପଡ଼ିଗଲେ ନ୍ୟୁଟନ୍ କହିଥିଲେ ସେଇଟା ଇଏ ହେଉଛି ଯେଉଁ ଆପଲ୍ ପାଚିଗଲା ତଳେ ପଡ଼ିଗଲା କାହିଁକିନା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ରହିଛି, ଇଏ ହେଉଛି କାରଣ ବୋଲି କହିଦେଲେ ସିଏ। କିନ୍ତୁ ମାଧ୍ୟାକର୍ଷଣ ଶକ୍ତିର କାରଣ କହିପାରିଲେ ନାହିଁ, ସବୁ କାରଣର କାରଣ ହେଉଛନ୍ତି ସେ ଏକା କୃଷ୍ଣ ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ। ଏତେ ସହଜ ନୁହଁ ଜାଣିବାଟା, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ସବୁ କାରଣର କାରଣ କିଏ। ସବୁ କାରଣ ସେମାନେ ଭାବୁଛନ୍ତି ଏ ପ୍ରକୃତି ହେଉଛି ସବୁ ସବୁଥିର କାରଣ, ବିଭିନ୍ନ ପ୍ରକାର ଶକ୍ତି ସବୁ ଯେଉଁ ରହିଛି ଏ ପ୍ରକୃତିରେ ସେ ସବୁ ଶକ୍ତି ରହିଛି। ଏପର୍ଯ୍ୟନ୍ତ ଜାଣି ଶକ୍ତିମାନଙ୍କୁ ସେ ଜାଣିପାରୁନାହାନ୍ତି, ବୈଜ୍ଞାନିକମାନେ ଶକ୍ତିମାନଙ୍କୁ ଜାଣିପାରୁନାହାନ୍ତି। ଆମର ଗୁରୁଦେବ ଯିଏକି ଆମର ସ୍ପିରିଚୁଆଲ ସାଇନ୍ସ ଜାଣିଛନ୍ତି, ମେଟେରିଆଲ ସାଇନ୍ସ ଜାଣିଛନ୍ତି, ତେଣୁ ସେ ବୈଜ୍ଞାନିକମାନଙ୍କୁ ବୈଜ୍ଞାନିକ ଭିତରେ ଏଇ କଥାକୁ ବୁଝାଉଛନ୍ତି। ସେ ଚାଲିଗଲେ ତାଙ୍କ ଶିଷ୍ୟମାନେ ସେସବୁ କରୁଛନ୍ତି ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍। ଗୁରୁଦେବ ଚାହୁଁଥିଲେ ଏଠି ମଧ୍ୟ ସେଇଭଳି ଭାବରେ ହେବ, ସେଠି ସବୁ ଆସିକି ଶିକ୍ଷା କରିବେ, ସବୁ ବୈଜ୍ଞାନିକ ଭିତରେ ସବୁ ଶିକ୍ଷା ଦିଆଯିବ। ସେ ସ୍ଥାନ ରହିଛି ସେଇଟା VI ଇନଷ୍ଟିଚ୍ୟୁଟ୍ ହେବ, ସେଠି ବିରାଟ ବଡ଼ ହେବ, ଗୁରୁଦେବଙ୍କର କଳ୍ପନା ଯେଉଁ ରହିଛି ସେସବୁ ହେବ। ଭଗବାନ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କରିବେନି ଆଉ କାହାର କଥାକୁ ରକ୍ଷା କରିବେ, ତେଣୁ ହେବ, ଆମକୁ ଅପେକ୍ଷା କରିବାକୁ ପଡ଼ିବ, ସେଇ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବୈଜ୍ଞାନିକ ଭିତ୍ତିରେ ସେସବୁ ଗ୍ରହଣ କରିବେ, ବୈଜ୍ଞାନିକମାନେ ବର୍ତ୍ତମାନ ଯାହା କହିବେ ସାଧାରଣ ବ୍ୟକ୍ତିମାନେ ସେଇଟାକୁ ଗ୍ରହଣ କରିବେ, ସେମାନେ ଭାଗବତ ଶାସ୍ତ୍ରକୁ ଗ୍ରହଣ କରିବେନି, ସେ କହିବେ ଏସବୁ କଳ୍ପନା ଜିନିଷ। କିନ୍ତୁ ବୈଜ୍ଞାନିକମାନେ ଯାହା କହିବେ, ଆଜ୍ଞା ବୈଜ୍ଞାନିକମାନେ ଯଦି ଭୁଲ କହିଲେ ଆଜ୍ଞା ଠିକ୍ କଥା, ଆପଣ ଯାହା କହିଲେ ଠିକ୍ କହିଛନ୍ତି। ବୈଜ୍ଞାନିକମାନେ ଯାଇନଥିଲେ ଚନ୍ଦ୍ରଲୋକକୁ, କିନ୍ତୁ କହିଲେ ଆମେ ଯାଇଥିଲୁ ଚନ୍ଦ୍ରଲୋକକୁ, ଏ ମାଟି ସବୁ ଆଣିକି ଆସି ପଥର ସବୁ ଆଣିକି ଆସିକି କହିକି ରଖିଛନ୍ତି ସେଇଟାକୁ। ସମସ୍ତେ ଭାବୁଛନ୍ତି ହଁ ଠିକ୍, ବୈଜ୍ଞାନିକମାନେ ଯାହା କହିଲେ ଠିକ୍, ଶାସ୍ତ୍ର ଯାହା କହିଲେ ସେଇଟା ଭୁଲ, ବୈଜ୍ଞାନିକ ଯାହା କହିବେ ସେଇଟା ଠିକ୍, ଏଇଭଳି ଭାବରେ। ସେଇଥିପାଇଁ ପ୍ରଭୁପାଦ ମହାରାଜ ଗୁରୁଦେବଙ୍କୁ କହିଲେ ତୁମେ ବୈଜ୍ଞାନିକମାନଙ୍କୁ ଏ ବୈଜ୍ଞାନିକ ଭିତରେ କଥା କୁହ। ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗେ, ଜୟ ଶ୍ରୀ ଗୋବିନ୍ଦ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଘେ, ଜୟ ଶ୍ରୀ ଶ୍ରୀ ରାଧା କୃଷ୍ଣଚନ୍ଦ୍ର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ ଘେ, ଜୟ ଶ୍ରୀ ଗୋପାଳ ମହାରାଜ ଘେ, ଜୟ ଶ୍ରୀ ଗୁରୁଦେବ ଘେ, ସମ୍ବେଦ ଗୌରଭକୁନ୍ଦ ଘେ, ଜୟ ବୈକାଳ କାଳତି ଘେ, ଜନିତାୟ ଗୌର ପ୍ରମାନନ୍ଦେ। ତେଣୁ ବୈଜ୍ଞାନିକମାନେ ଯାହା କହିବେ ସାଧାରଣ ଲୋକମାନେ ସେଇଟା ଗ୍ରହଣ କରିବେ, ଆଉ ଭଗବତ ଗୀତା ଭାଗବତ ଏଇଟାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। ତେଣୁ ପ୍ରଭୁପାଦ ମହାରାଜ ଗୁରୁଦେବ କହିଥିଲେ, ତୁମେ ବୈଜ୍ଞାନିକମାନଙ୍କୁ ଏ ବିଜ୍ଞାନକୁ ବୁଝାଅ, ଏ ମ୍ୟାଟର ସ୍ପିରିଚୁଆଲ ସାଇନ୍ସକୁ ବୁଝାଅ, ସେମାନେ ବୁଝିଲେ ତାହେଲେ ସମସ୍ତେ ସେଇଟାକୁ ଗ୍ରହଣ କରିବେ। ଏବଂ ସେଠି ଲେଖା ହେଇଛି କେତେ ମେଜର ସିଟିରେ, ରୋମ, କାଲକାଟା, ଏସବୁ ବିଭିନ୍ନ ସ୍ଥାନରେ ସବୁ କରିଥିଲେ, ସେ ନୋବେଲ କ'ଣ କନଫରେନ୍ସ ସବୁ କରିଥିଲେ କନଫରେନ୍ସ। ମୁଁ ଶୁଣିଥିଲି ତାର ସେ କରିଥିଲେ ରୋମରେ କରିଥିଲେ, ଇଟାଲୀ, ଇଟାଲୀରେ ଯେଉଁ କରିଥିଲେ କନଫରେନ୍ସ କଲେ କେତେ ଟଙ୍କା ଖର୍ଚ୍ଚ ହେବ, ତାଙ୍କର କ'ଣ ସେଠି ଅଛି ନା କ'ଣ, କିନ୍ତୁ ସେଠି କରିଥିଲେ, ସେ ଲୋନ୍ କରି କରିଥିଲେ, ଲୋନ୍ କରିକିରି ଆଣିକି କଲେ। ପ୍ରଭୁପାଦଙ୍କ କଥା ଉପରେ କେତେ ବିଶ୍ୱାସ ଥିଲା, ତାଙ୍କ ଭରସା, ସବୁ କଲେ। ରହିଲା ପରେ ଯାହା ସବୁ ଖର୍ଚ୍ଚ ହେଲା ସବୁ ହେଲା, ତାପରେ ତାଙ୍କର ଯେଉଁ ପୋପ୍ ଆସିଲେ ଇଟାଲୀରେ, ତାଙ୍କର ଖ୍ରୀଷ୍ଟିଆନର ତାଙ୍କ ହେଡ଼କ୍ୱାର୍ଟର ସେଇଟା ଭାଟିକାନ ସିଟି ବୋଲି ରହିଛି, ସେଇଟା ଇଟାଲୀର ଯେଉଁ ରୋମ୍ ରହିଛି, ରୋମ୍ରେ ଭାଟିକାନ ସିଟି ରହିଛି, ସେଠି ପୋପ୍ଙ୍କର ତାଙ୍କର ହେଡ଼କ୍ୱାର୍ଟର ସେଠି, ସିଏ ଆସିଥିଲେ। ସିଏ ଆସିକରି ଏଇଟାକୁ ଦେଖିକରି ଏତେ ଖୁସି ହୋଇଗଲେ, ଯାହା ସବୁ ଖର୍ଚ୍ଚ ହୋଇଥିଲା ସେ ସେଇଟାକୁ ତାଙ୍କ ତରଫରୁ ଦେଲେ, ସେ ସେଇଟାକୁ ପ୍ରଦାନ କଲେ, ସେ ଖର୍ଚ୍ଚଟା ସେ ଗ୍ରହଣ କଲେ, ମାନେ ବିୟର କଲେ, ଭରଣ କଲେ। ନହେଲେ ତାଙ୍କ ପାଖରେ ନଥିଲା, ଗୁରୁଦେବ ପାଖରେ ପଇସା ନଥିଲା, ଲୋନ୍ କରି କରିଥିଲେ ସେଇଟା। ଏହିଭଳି ଭାବେ ପ୍ରଭୁପାଦ ମହାରାଜ ତାଙ୍କୁ ଦେଇଥିଲେ, ନିର୍ଦ୍ଦେଶ ଦେଇଥିଲେ, ତୁମେ ଏଇଭଳି ଭାବେ ପ୍ରଚାର କର। ତେଣୁ ସେ ସେଇଭଳି ଭାବେ ପ୍ରଚାର କରିଥିଲେ, ତାଙ୍କର କୃପାରୁ ଆଜି ଆମେ ଏହି ସ୍ଥାନଟି ପାଇଛେ। ଏଠି ମଧ୍ୟ ଆମେ ଇସ୍କନର ଯେଉଁ ନିୟମ ଅନୁସାରେ କାର୍ଯ୍ୟ ଚାଲିଛି, ପୁଣି ଯେଉଁ ଭକ୍ତି ବେଦାନ୍ତ ଇନଷ୍ଟିଚ୍ୟୁଟ୍ ଅନୁସାରେ ତାଙ୍କର ଯେଉଁ ବହିପତ୍ର ଅଛି ସେସବୁ ମଧ୍ୟ ସବୁ ହେବ, ତାଙ୍କର ପରିକଳ୍ପନା ଯେଉଁ ରହିଛି ସେଇଟା ପୂରଣ ହେବ, ସମୟ ଲାଗିପାରେ ସେଇଟା ପୂରଣ ହେବ। ବୈଜ୍ଞାନିକମାନେ ସବୁ ଆସିକରି କନ୍ଭିନ୍ସ ହେବେ, ଭଗବାନ ଗ୍ରହଣ କରିବେ, ସମସ୍ତ ବୈଜ୍ଞାନିକମାନେ ଗ୍ରହଣ କରିବେ, ହଁ ଭଗବାନ ଅଛନ୍ତି, ଖାଲି ଶକ୍ତି ଅଛି ବୋଲି ଜାଣିପାରି ରହିଲେ ସେତିକି ସନ୍ତୁଷ୍ଟ ହେବେ ନାହିଁ। ଶକ୍ତିମାନଙ୍କୁ ଜାଣିବେ, ଶକ୍ତିକୁ ଜାଣିବାଟା ପୂର୍ଣ୍ଣ ନୁହଁ, ସର୍ବକାରଣର କାରଣ ଶକ୍ତି ନୁହଁ, ଶକ୍ତିମାନ ଯାହାଙ୍କଠାରୁ ଶକ୍ତି ଆସୁଛି ସିଏ ହେଉଛନ୍ତି ସର୍ବକାରଣର କାରଣ, ସିଏ ହେଉଛନ୍ତି କୃଷ୍ଣ। ଏଇଭଳି ଭାବେ ବ୍ରହ୍ମା ଆଉ ଅନେକ ସ୍ତୁତି ସବୁ ରହିଛି, ତେଣୁ ଏଇଭଳି ଭାବରେ ସବୁ ଭଗବାନ ପ୍ରାର୍ଥନା କରୁଛନ୍ତି, କ୍ଷମା ପ୍ରାର୍ଥନା କରୁଛନ୍ତି। ଆମର ସମୟକୁ ହେଇଗଲା, ବର୍ତ୍ତମାନ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌର ଭକ୍ତ କି ତାଇ ଗୌର ପ୍ରମାନନ୍ଦେ।